ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିଧାନସଭାର ଶୀତକାଳୀନ ଅଧିବେଶନର ଷଷ୍ଠ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ। ଧାନ ବିକିବା ଲାଗି ରାଜ୍ୟର 5ଟି ଜିଲ୍ଲାର ଚାଷୀଙ୍କୁ ଦିଆଯାଇଛି ଟୋକନ। ରାଜ୍ୟର ପ୍ରତ୍ୟେକ ଉପଖଣ୍ଡରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ 252 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଗୃହରେ ସୂଚନା ଦେଲେ ଆଇନ ମନ୍ତ୍ରୀ। ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ କୃତ୍ରିମ ବୁଦ୍ଧିମତା ଓ GPSର ବ୍ୟବହାର କରାଯାଉଛି। ଏବଂ ଦିବ୍ୟାଙ୍ଗମାନଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ। ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନର ଷଷ୍ଠ ଦିନରେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ଚାଲିଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ସମବାୟ ଓ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶ୍ନକାଳରେ ଆଲୋଚନା କରାଯାଇଥିଲା। ଶୂନ୍ୟକାଳରେ ବିରୋଧୀ ଦଳର ସଦସ୍ୟମାନେ ସ୍ୱାଧୀନତା ସଂଗ୍ରାମୀ ରମାଦେବୀଙ୍କ 125ତମ ଜୟନ୍ତୀ ବର୍ଷବ୍ୟାପୀ ପାଳନ କରାଯାଉନଥିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଅପରପକ୍ଷେ ଶାସକ ଦଳର ସଦସ୍ୟ ଇରାଶିଷ ଆଚାର୍ଯ୍ୟ ଏହାକୁ ଖଣ୍ଡନ କରିବା ସହ ରାଜ୍ୟ ସରକାର ରମାଦେବୀଙ୍କ ଜୟନ୍ତୀକୁ ବର୍ଷବ୍ୟାପୀ ପାଳନ ପାଇଁ ନିଷ୍ପତ୍ତି ନେଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ। ବାଚସ୍ପତି ସୁରମା ପାଢ଼ୀ କହିଥିଲେ, ସରକାର ବିଭିନ୍ନ ବିଭାଗ ଦ୍ୱାରା ପୂଜ୍ୟପୂଜାଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରୁଛନ୍ତି। ପରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବ୍ୟବସ୍ଥାକୁ ନେଇ ବିରୋଧୀ ଦଳ ପକ୍ଷରୁ ଗୃହରେ ମୁଲତବୀ ପ୍ରସ୍ତାବ ଆଗତ ହୋଇଥିଲା। ଆଲୋଚନା ଶେଷରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ସରକାର କ୍ୱିଣ୍ଟାଲ ପିଛା ଇନ୍ପୁଟ୍ ଓ ସହାୟତା ରାଶି 800 ଟଙ୍କା ଦେବା ପରେ ଚାଷୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି। ଚଳିତ ବର୍ଷ ରାଜ୍ୟରେ 2 ଲକ୍ଷ ନୂଆ କୃଷକ ଚାଷ ଆରମ୍ଭ କରିଛନ୍ତି। ବାଚସ୍ପତି ଶ୍ରୀମତୀ ପାଢ଼ୀ ବିରୋଧୀ ଦଳ ସଦସ୍ୟମାନେ ଆଣିଥିବା ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଗୃହକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ରାଜ୍ୟର ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାର 294,569 ଜଣ ଚାଷୀଙ୍କୁ ଧାନ ବିକିବା ଲାଗି ଟୋକନ ମିଳିଲାଣି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗୃହରେ ଏକାଧିକ ପ୍ରଶ୍ନର ଉତ୍ତର ରଖି ଶ୍ରୀ ପାତ୍ର କହିଛନ୍ତି, ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ରାଜ୍ୟର ପଶ୍ଚିମାଞ୍ଚଳରେ ଆରମ୍ଭ ହୋଇଛି। ମୋଟ 19,76,812 ଜଣ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ଆଗାମୀ ଦିନରେ 100ଟି ମଡେଲ ମଣ୍ଡି ଖୋଲିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ମନ୍ତ୍ରୀଙ୍କୁ ମଣ୍ଡି ଦାୟିତ୍ୱ ଦିଆଯାଇଛି। ଧାନ ସଂଗ୍ରହ ସମୟରେ ସମନ୍ୱୟ ରକ୍ଷା ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ ସହ ପ୍ରତ୍ୟେକ ମଣ୍ଡିରେ ଜଣେ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଅଫିସରମାନେ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ରାଜ୍ୟର ପ୍ରତ୍ୟେକ ଡିଭିଜନରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ କରାଯିବା ପାଇଁ ଚଳିତ ବଜେଟ୍ରେ 252 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହରେ କହିଛନ୍ତି। ରାଜ୍ୟ ସରକାର ଶୀତଳ ଭଣ୍ଡାର ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଛନ୍ତି। ଏହା ଆସନ୍ତା 2029-30 ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଅନୁସୂଚିତ ଜାତି, ଜନଜାତି ଓ ମହିଳାଙ୍କୁ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ 60% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ବେସରକାରୀ ସ୍ତରରେ ଆସିଥିବା 15ଟି ଆବେଦନରୁ 5ଟିକୁ ମଞ୍ଜୁରୀ ମିଳିଛି। ବର୍ତ୍ତମାନ 33ଟି ବେସରକାରୀ ଓ 2ଟି ସରକାରୀ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୃହରେ ପ୍ରକାଶ କରିଛନ୍ତି। ଗତ 10 ବର୍ଷରେ ରାଜ୍ୟରେ 26ଟି ଶୀତଳ ଭଣ୍ଡାର ନିର୍ମାଣ ହୋଇଛି। ଅଧିକରୁ ଅଧିକ ବେସରକାରୀ ସ୍ତରରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଉଦ୍ୟୋଗୀମାନଙ୍କୁ ଆଗେଇ ଆସିବାକୁ ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ସାର, କଳାବଜାର ଓ ବେଆଇନ ବିକ୍ରି ରୋକିବା ନେଇ ଚଳିତ ବର୍ଷ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ମାଧ୍ୟମରେ 7001 ସାର ବିକ୍ରୟ କେନ୍ଦ୍ର ଉପରେ ଚଢ଼ାଉ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଗୃହରେ କହିଛନ୍ତି। 2021 ଜଣ ନିୟମ ଉଲ୍ଲଂଘନକାରୀ ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ସହ 35ଟି ଦୋକାନର ବିକ୍ରୟକୁ ବନ୍ଦ, 5 ବିକ୍ରେତାଙ୍କ ନାମରେ ଆପରାଧିକ ମାମଲା, 77 ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଗୃହରେ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ରାଜ୍ୟର ଘଞ୍ଚ ଜଙ୍ଗଲରେ ଲାଗୁଥିବା ନିଆଁକୁ ଆୟତ୍ତ କରିବା ପାଇଁ କୃତ୍ରିମ ବୁଦ୍ଧିମତା ଏଆଇର ବ୍ୟବହାର କରାଯାଉଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ କହିଛନ୍ତି। ଜଙ୍ଗଲ ନିଆଁକୁ ଟ୍ରାକିଂ କରିବା ପାଇଁ GPSର ବ୍ୟବହାର କରାଯାଉଛି। ବର୍ତ୍ତମାନ ସମୟରେ ଅଗ୍ନି ସଂଯୋଗ ମାତ୍ରା ହ୍ରାସ ପାଇବାରେ ଲାଗିଛି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଗୃହରେ ସୂଚନା ଦେଇଛନ୍ତି।
ଫରେଷ୍ଟ ଫାୟାର ବ୍ଲକ ଆଉ ନନ୍ ଫରେଷ୍ଟ ଫାୟାର ବ୍ଲକ ଅଛି, ଅଲଗା ଅଲଗା ଅଛି। ଆପଣ ଡେନ୍ସ ଫରେଷ୍ଟକୁ ଯଦି ଦେଖିବେ ବିଲକୁଲ ହେଇନି। ପାରମ୍ପରିକ କିଛି ଜାଗାରେ ଟ୍ରାଇବାଲ ମାନେ ନିଜର ଜମିକୁ ସେମାନେ ପୋଡ଼ି ଦିଅନ୍ତି, ମକର ପରେ ପରେ ପୋଡ଼ାଯାଏ, କାହିଁକି ନା ଉର୍ବର ଶକ୍ତି ବଢ଼େଇବା। ସେଥିରେ ବି ଆପଣଙ୍କର ଯେହେତୁ ଜିପିଏସ୍ ସିଷ୍ଟମ୍ର ଅଛି, ସେଥିରେ ଟ୍ରାକିଂ ହେଇଯାଏ, ସେ ପଏଣ୍ଟରେ ଗୁଣାଯାଏ। ତ ମୋଟାମୋଟି ଭାବରେ ଆପଣ ଏଇ ଦୁଇ ବର୍ଷ ଭିତରେ ଆପଣଙ୍କ ସବୁ ଜୀବଜନ୍ତୁଙ୍କୁ ମୃତ୍ୟୁ ବି କମ୍ପେୟାର କଲେ କମିଛି, ଏବଂ ଜଙ୍ଗଲ ଯୋଉ ଡେନ୍ସ ଫରେଷ୍ଟ କଥା ସେଇ ଯୋଉ ନିଆଁ ସେଇଟା ବି କମିଛି।
ରାଜ୍ୟରେ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଇ କେୱାଇସି ପ୍ରକ୍ରିୟା ଜାରି ରହିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୃହରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି, ଇ କେୱାଇସି ତର୍ଜମା ସମୟରେ 6,83,995 ଜଣ ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେହିଭଳି 33,128 ଅଯୋଗ୍ୟ ରାସନ କାର୍ଡକୁ ବାତିଲ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 4,747 ଜାଲ ରାସନ କାର୍ଡ ଜବତ ହୋଇଛି। ଗତବର୍ଷ ଜୁନ୍ରୁ ଏବେ ସୁଦ୍ଧା 15,33,153 ଆବେଦନ ହସ୍ତଗତ ହୋଇଛି ବୋଲି ମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି। ମାପ ଓ ଓଜନ ଠକେଇରେ ବ୍ୟବସାୟ ପ୍ରତିଷ୍ଠାନରୁ 3,11,750 ଟଙ୍କା ଜରିମାନା ଆଦାୟ ହୋଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଗୃହରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି, ଗତ 2 ବର୍ଷରେ 153 ମାମଲା ସାମ୍ନାକୁ ଆସିଥିବା ବେଳେ 3,12,326 ଚଢ଼ାଉ କରାଯାଇଛି। ଏ ସମ୍ପର୍କିତ 10,756 ମାମଲା ରୁଜୁ ହେବା ସହ ଅନ୍ୟ କାରଣ ପାଇଁ 10,603 ମକଦ୍ଦମା ହୋଇଛି ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି। ରାଜ୍ୟରେ 6,956,53,00,000 ଟଙ୍କାର ବିଦ୍ୟୁତ୍ ବିଲ୍ ବକେୟା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିଧାନସଭାରେ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହଦେଓ କହିଛନ୍ତି, ସାଧାରଣ ଗ୍ରାହକଙ୍କ ଉପରେ 6,558,00,000 ଏବଂ ଶିଳ୍ପ ଓ ବାଣିଜ୍ୟ ଗ୍ରାହକଙ୍କ ଉପରେ 398,93,00,000 ଟଙ୍କା ବିଲ୍ ବକେୟା ରହିଛି। ଉପଭୋକ୍ତାମାନଙ୍କ ସୁବିଧା ପାଇଁ ବିଦ୍ୟୁତ୍ ବିଲ୍ ପୈଠ ପାଇଁ ଅନ୍ଲାଇନ୍ ପେମେଣ୍ଟସ୍ର ବ୍ୟବସ୍ଥା କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି। ରାଜ୍ୟ ସରକାର କାମଧନୁ ଯୋଜନାରେ ଦେଶୀ ଗାଈ ପାଳନ ଓ ସୁରକ୍ଷା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଗୁରୁତ୍ୱ ଦେଇଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ଗୋପାଳନ ଯୋଜନାରେ 5,354 ଜଣ ହିତାଧିକାରୀଙ୍କୁ 64,83,09,000 ଟଙ୍କା ପ୍ରଦାନ କରାଯାଇଛି। କାମଧନୁ ଯୋଜନାରେ ଗାଈ ପାଇଁ 82,206 ଜଣ ଗୋ ସୁଗମ ପୋର୍ଟାଲ ଜରିଆରେ ଆବେଦନ କରିଥିବା ବେଳେ ଏହା ମାଧ୍ୟମରେ 9,601 ଗାଈ କିଣାଯାଇସାରିଲାଣି। ଏହାଦ୍ୱାରା ରାଜ୍ୟରେ ପ୍ରାୟ 96,000 ଲିଟର ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ମାର୍ଗଶିର ମାସ ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଅପରାହ୍ନ 5:00 ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦିବ୍ୟାଙ୍ଗମାନଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜ ବାର୍ତ୍ତାରେ କହିଛନ୍ତି, ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ହେଲେ ସେମାନଙ୍କର ସାମାଜିକ ଅର୍ଥନୈତିକ ଓ ବୌଦ୍ଧିକ ବିକାଶର ଆବଶ୍ୟକତା ରହିଛି। ଚଳିତ ବର୍ଷ ସାମାଜିକ ପ୍ରଗତିକୁ ଆଗେଇ ନେବା ପାଇଁ ଏକ ଭିନ୍ନକ୍ଷମ ଅନ୍ତର୍ଭୁକ୍ତ ସମାଜକୁ ପ୍ରୋତ୍ସାହିତ କରିବାର ବାର୍ତ୍ତା ନେଇ ଏହି ଦିବସ ପାଳନ କରାଯାଉଛି। ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲାର ମୁନିଗୁଡ଼ା, ରାୟଗଡ଼ା ସମେତ ସମସ୍ତ ବ୍ଲକ ସଦର ମହକୁମାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସଚେତନତା ସଭା ଓ ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏଥିରେ ବିଭାଗୀୟ ଅଧିକାରୀ, ଶିକ୍ଷକ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏହି ଅବସରରେ ଭିନ୍ନକ୍ଷମମାନଙ୍କୁ ଟ୍ରାଇସାଇକେଲ ସମେତ ଅନ୍ୟାନ୍ୟ ଉପକରଣ ବଣ୍ଟନ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁଟାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଜିଲ୍ଲାପାଳ ଭି କୀର୍ତ୍ତିବାସନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି,
ବିଶ୍ୱ ଭିନ୍ନକ୍ଷମ ଦିବସ ଏଠି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯେଉଁଥିରେ ସଚେତନତା ରାଲି ଆଇଟି କଲେକ୍ଟ୍ରେଟ୍ ଆରମ୍ଭ କରିକି ସଂସ୍କୃତିକରଣ ପର୍ଯ୍ୟନ୍ତ ଆୟୋଜନ କରୁଛୁ। ସେଥିରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଗଣ ଏବଂ ବିଭିନ୍ନ ଏନ୍ଜିଓରୁ ଆସିଥିବା ସଦସ୍ୟଗଣ ସଦସ୍ୟ ହୋଇଛନ୍ତି। ତାଙ୍କର ପ୍ରତିଭା, ତାଙ୍କର ସଂଘର୍ଷ ଏବଂ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଯୋଗ ଦେଉଛନ୍ତି, ଆମେ ଆମକୁ ସେଟା ପ୍ରେରଣା ଦେଉଛି।
ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଆଜି ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନରେ ଗୃହକାର୍ଯ୍ୟ ସ୍ୱାଭାବିକ, ଧାନ ବିକିବା ଲାଗି ରାଜ୍ୟର 5 ଜିଲ୍ଲାର ଚାଷୀଙ୍କୁ ଦିଆଯାଇଛି ଟୋକନ। ରାଜ୍ୟର ପ୍ରତ୍ୟେକ ଉପଖଣ୍ଡରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ 252 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଗୃହରେ ସୂଚନା ଦେଲେ ଆଇନମନ୍ତ୍ରୀ। ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ କୃତ୍ରିମ ବୁଦ୍ଧିମତା ଓ ଜିପିଏସ୍ର ବ୍ୟବହାର କରାଯାଉଛି ଏବଂ ଦିବ୍ୟାଙ୍ଗମାନଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।